ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ଗଣପର୍ବ ନୂଆଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ମା ସମଲେଇଙ୍କ ନିକଟରେ ନବାନ୍ନ ଲାଗି ପରେ ଘରେ ଘରେ ପାଳନ ହେଉଛି ନୂଆଖାଇ ଭେଟ୍ଘାଟ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରୁଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ପୂରିଲା 11 ବର୍ଷ। ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ। ଏବଂ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତା ଶନିବାର ଦିନଠାରୁ ଆରମ୍ଭ ହେବ ଦେଶୀୟ ପକ୍ଷୀ ଗଣନା। ଗଣପର୍ବ ନୂଆଖାଇ ପାଇଁ ଆଜି ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର ହୋଇଉଠିଛି। ଭାଦ୍ରବ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସକାଳ 10:30ରୁ 10:55 ସମୟ ମଧ୍ୟରେ ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ନିକଟରେ ଆଜି ନବାନ୍ନ ଲାଗି ହୋଇଛି। ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ଶକ୍ତିପୀଠଗୁଡ଼ିକ ମଧ୍ୟରେ କଳାହାଣ୍ଡିର ମା ମାଣିକେଶ୍ୱରୀ, ଜୁନାଗଡ଼ର ମା ଲଙ୍କେଶ୍ୱରୀ, ବଲାଙ୍ଗୀର ପାଟଣାଗଡ଼ର ମା ପାଟଣେଶ୍ୱରୀ ଏବଂ ସୁବର୍ଣ୍ଣପୁରର ମା ସୁରେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି। ଗଣପର୍ବ ନୂଆଖାଇକୁ ନେଇ ସମଲେଶ୍ୱରୀ ମନ୍ଦିରର ପୂଜକ ପ୍ରତିକ୍ରିୟାରେ କହନ୍ତି,
ପ୍ରତିବର୍ଷ ସକାଳୁ ମାଙ୍କୁ 5ଟାରେ ସ୍ନାନ କରାଯାଏ ଗଙ୍ଗା ଜଳରେ, ତାପରେ ମାଙ୍କୁ ସମ୍ବଲପୁରୀ ବସ୍ତ୍ର ପିନ୍ଧା ଯାଏ, ସୁନା ଅଳଙ୍କାର ସାଜସଜା କରି ଫୁଲରେ ଶହେ ଶହ ଆସେ, ଠିକ ନୂଆ ଚାଉଳ ଯେମିତି ଗୁଣି ବନାଇଥିଲେ ସେ ମାଙ୍କୁ ନୂଆକୁ ଲଗାଯାଏ। ତାପରେ ଯେତେ ପାର୍ଶ୍ୱ ଦେବତା ଯେବେ ବି ଅଛନ୍ତି 115 ତାଙ୍କୁ ନବାନ୍ନ ଲାଗିଲା। ତାପରେ ଏବେ ଜଷ୍ଟ ମାଙ୍କୁ ଆଳତି ହେଉଛି, ଆଳତି ପରେ ଲୋକମାନେ ମାଙ୍କୁ ଦର୍ଶନ କରିବେ।
ଇଷ୍ଟଦେବୀଙ୍କ ପାଖରେ ପ୍ରଥମ ଅମଳ ଖାଦ୍ୟଶସ୍ୟ ଲାଗି ହେବା ପରେ ପରିବାରର ସଦସ୍ୟମାନେ ନବାନ୍ନ ଗ୍ରହଣ କରୁଛନ୍ତି। ବିଭିନ୍ନ ସ୍ଥାନରେ ନବାନ୍ନ ଭକ୍ଷଣ ପରେ 7-8 ଦିନ ପରେ ମଧ୍ୟ ସାଂସ୍କୃତିକ ଦଳ ଓ ମୁଖ୍ୟମାନଙ୍କୁ ନେଇ ନୂଆଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଉପଲକ୍ଷେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କୃଷି ପ୍ରତି ସମ୍ମାନ ଓ କୃଷକଙ୍କ ପ୍ରତି କୃତଜ୍ଞତା ଏହି ପର୍ବର ବିଶେଷତ୍ୱ ବୋଲି ରାଷ୍ଟ୍ରପତି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଖାଇର ଶୁଭେଚ୍ଛା ଜଣାଇ କହିଛନ୍ତି, ଆଜିର ଦିନ ସମସ୍ତଙ୍କୁ କୃଷକଙ୍କ ପ୍ରତି ଗଭୀର କୃତଜ୍ଞତାର ସ୍କରଣ କରାଇଥାଏ। ନୂଆଖାଇ ପ୍ରତିଟି ଘରେ ଉତ୍ତମ ସ୍ୱାସ୍ଥ୍ୟ, ସମୃଦ୍ଧି ଏବଂ ଖୁସି ଆଣିଦେଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ନୂଆଖାଇ ଆମ ସଂସ୍କୃତି, ସମୃଦ୍ଧି ଏବଂ ଏକତାର ପ୍ରତୀକ। ଏହି ଗଣପର୍ବ ସମସ୍ତଙ୍କ ଜୀବନରେ ନୂଆ ଆଶା ଭରିଦେଉ ବୋଲି ଶ୍ରୀ ମାଝି କାମନା କରିଛନ୍ତି। ନୂଆଖାଇ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ସମ୍ବଲପୁରର ମାନେଶ୍ୱର ବ୍ଲକ ସିନ୍ଦୁରପଙ୍କସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି,
ମୁଁ ଆଜି ସୌଭାଗ୍ୟଶାଳୀ ନିଜକୁ ଅନୁଭବ କରୁଛି, ଭାଦ୍ରବ ଶ୍ରୀ ପ୍ରତୀକ ଆମନ୍ତ୍ରଣ କ୍ରମେ ସିନ୍ଦୁରପଙ୍କ ଗାଁରେ ନବାନ୍ନ ଉତ୍ସବରେ ନୂଆ ଖାଇଲି, ତାଙ୍କ ଘରେ ପ୍ରସାଦ ପାଇଲି। ଆମେ ଆଜି ପିଠା କ୍ଷୀରି ଏସବୁ ଖାଇଲି, ମୁଁ ବହୁତ ଆନନ୍ଦିତ। ମା ସମଲେଶ୍ୱରୀ, ମା ପିତାବଳି, ଜଗନ୍ନାଥ ସ୍ୱାମୀ ଏ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି, ଆମ ସମସ୍ତଙ୍କୁ ଆହୁରି ସୁଖ, ଶାନ୍ତି ଆଉ ସମୃଦ୍ଧି ଦିଅନ୍ତୁ।
ନୂଆଖାଇ ପର୍ବ ପଶ୍ଚିମ ଓଡ଼ିଶାର ଲୋକମାନଙ୍କର ଏକ ସାଂସ୍କୃତିକ ଜୀବନଶୈଳୀ। ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ଭାଷା, ପରମ୍ପରା, ଚାଲିଚଳନ ସହିତ ନୂଆଖାଇ ପର୍ବ ଜଡ଼ିତ। ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କଠାରେ ନିଶାର୍ଦ୍ଧରେ ନୂଆଖାଇ ଲାଗି ହୋଇଛି। ପରମ୍ପରା ଅନୁସାରେ ଦେବୀଙ୍କ ସେବକ ଝାଙ୍କର ମାଙ୍କୁ ନୂଆ ବସ୍ତ୍ର ପରିଧାନ କରି ଯଥାବିଧି ପୂଜାର୍ଚ୍ଚନା କରିବା ପରେ ନୂଆ ଚାଉଳରେ ପ୍ରସ୍ତୁତ ଭୋଗ ଦେବୀଙ୍କୁ ଅର୍ପଣ କରିଛନ୍ତି। ବଲାଙ୍ଗୀର ଅଧିଷ୍ଠାତ୍ରୀ ଦେବୀ ମା ପାଟଣେଶ୍ୱରୀ ଓ ମା ସମଲେଶ୍ୱରୀଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ପୀଠରେ ନବାନ୍ନ ଲାଗି କରାଯାଇଛି। ସବୁବର୍ଷ ପରି ବଲାଙ୍ଗୀର ଶୈଳେଶ୍ରୀ ପ୍ୟାଲେସ୍ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ପରିବାର ଓ ଅନଙ୍ଗ ଉଦୟ ସିଂହଦେଓ ପରିବାର ଏକାଠି ମିଶି ନୂଆ ଖାଇଛନ୍ତି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜପରିବାର ପକ୍ଷରୁ ଗଡ଼ରକ୍ଷକ ଦେବୀ ରକ୍ତାମ୍ବରୀ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ସେବାୟତ ଛତ୍ରିଆମାନେ ଯୁଗାଡ଼ ଧରି ମା'ଙ୍କ ନିକଟରେ ନୂତନ ଶସ୍ୟର ଚୂଡ଼ା ଭୋଗ ଲାଗି କରିଛନ୍ତି। କଳାହାଣ୍ଡି ଜିଲ୍ଲାରେ ଘରେ ଘରେ ପିଠାମିଠା ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ସହ ଭାଇଚାରାର ପର୍ବ ନୂଆଖାଇ ପାଳନ କରୁଛନ୍ତି ଘରେ ଘରେ। ସୁବର୍ଣ୍ଣପୁର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ପାଖରେ ପାହୁର ଭୋଗ ଲାଗି ହୋଇଛି। ଏ ସମ୍ପର୍କରେ ଆମ ସମ୍ବାଦଦାତା ଅଧିକ ସୂଚନା ଦେଇ କହିଛନ୍ତି,
ଅନ୍ନରୂପୀ ଶସ୍ୟକୁ ଈଶ୍ୱରଙ୍କ ପାଖରେ ସମର୍ପି ଦେବାର ମହାର୍ଘ ପରମ୍ପରା ନୂଆଖାଇ ଆଜି ସୁବର୍ଣ୍ଣପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶାରେ ଖୁବ୍ ଧୁମ୍ଧାମ୍ରେ ପାଳିତ ହେଉଛି। ନିର୍ଦ୍ଧାରିତ ଲଗ୍ନରେ ମାଟିର ଲୋକଦେବୀ ସୁରେଶ୍ୱରୀ, ସମଲେଶ୍ୱରୀ, ମାଣିକେଶ୍ୱରୀ, ପାଟଣେଶ୍ୱରୀ ଓ ଦେବୀ ଭୈରବୀଙ୍କ ପାଖରେ ନବାନ୍ନ ଭୋଗ ଲାଗି ପରେ ଲୋକେ ନିଜ ନିଜ ଘରେ ପରିବାର ସହ ମିଶି ନୂଆ ଖାଇଛନ୍ତି। 6 ତୁନ୍ 9 ଭଜା ଓ ବିଭିନ୍ନ ପ୍ରକାର ପିଠାପଣାରେ ଘର ଦୁଆର ମହକି ଉଠିଥିବା ବେଳେ ବର୍ଷକର ଏହି ପରୁହା ତିହାରରେ ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ସାରା ପଶ୍ଚିମ ଓଡ଼ିଶାର ଗାଁରୁ ସହର ଏକ ଅନନ୍ୟ ଭାବାବେଗରେ ପରିବେଶ ଦୋଳିକି ଉଠିଛି। ଆକାଶବାଣୀ ସମ୍ବାଦ ବିଭାଗ ପକ୍ଷରୁ ସମସ୍ତଙ୍କୁ ନୂଆଖାଇର ଜୁହାର ସହ ସୁବର୍ଣ୍ଣପୁରରୁ ବେଣୁଧର ପ୍ରଧାନ।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଆଜି ସଫଳତାର ସହ 11 ବର୍ଷ ପୂର୍ତ୍ତି ପାଳନ କରିଛି। ଗରିବ ଲୋକମାନଙ୍କୁ ଆର୍ଥିକ ଅନ୍ତର୍ଭୁକ୍ତିକରଣରେ ଲିଙ୍ଗଗତ ସମାନତାକୁ ପ୍ରୋହାହିତ କରିବା ଦିଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନା ଆରମ୍ଭ କରିଥିଲେ। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ବିଶ୍ୱର ସର୍ବବୃହତ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପଦକ୍ଷେପ ମଧ୍ୟରୁ ଅନ୍ୟତମ, ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2014 ମସିହା ଅଗଷ୍ଟ ମାସ 15 ତାରିଖରେ ଲାଲକିଲ୍ଲାଠାରୁ ଘୋଷଣା କରିଥିଲେ। ଏହି ଯୋଜନା ଆର୍ଥିକ ଅନ୍ତର୍ଭୁକ୍ତିକରଣ ଉପରେ ଏକ ଜାତୀୟ ମିଶନ, ଯାହା ଦେଶର ସମସ୍ତ ପରିବାରକୁ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ପାଇଁ ଏକ ସମନ୍ୱିତ ଆଭିମୁଖ୍ୟ ରଖିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ଟଙ୍କା ଉଠାଣା ପାଇଁ ଡେବିଟ୍ କାର୍ଡ ସହିତ 2,00,000 ଟଙ୍କା ପର୍ଯ୍ୟନ୍ତ ମାଗଣା ଦୁର୍ଘଟଣା ବୀମା, କ୍ଷୁଦ୍ର ଋଣ, ଓଭରଡ୍ରାଫ୍ଟ ପେନ୍ସନ୍ ସୁବିଧା ମିଳିପାରୁଛି। ଆକାଉଣ୍ଟଧାରୀଙ୍କୁ ସ୍ୱଦେଶୀ ଡେବିଟ୍ କାର୍ଡ ପ୍ରଦାନ କରାଯାଉଛି। ଯେକୌଣସି ବ୍ୟାଙ୍କ ଶାଖା କିମ୍ବା ବ୍ୟାଙ୍କ ମିତ୍ର ଆଉଟଲେଟ୍ରେ ଶୂନ୍ୟ ବାଲାନ୍ସରେ ଆକାଉଣ୍ଟ ଖୋଲିବା ସମ୍ଭବ ହୋଇପାରୁଛି। ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକର କୋର୍ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ରହିଛି। ସରକାରୀ ତଥ୍ୟ ଅନୁସାରେ ଚଳିତ ମାସ ମଧ୍ୟଭାଗ ସୁଦ୍ଧା ଏହି ଯୋଜନାରେ 56,16,00,000ରୁ ଅଧିକ ବ୍ୟାଙ୍କ ଜମାଖାତା ଖୋଲାଯାଇଛି। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତି ରେଖା ତାରିଣିଆ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ପୂର୍ବାହ୍ନ 11:00 ସମୟରେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ। ଏହା ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମର 125ତମ ସଂସ୍କରଣ। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ କେନ୍ଦ୍ର, ଆକାଶବାଣୀ ସମ୍ବାଦ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏଇଆର୍ ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରଠାରେ ଆସନ୍ତାକାଲିଠାରୁ ଦୁଇଦିନିଆ ଅନୁସୂଚିତ ଜାତି ଏବଂ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ ଆରମ୍ଭ ହେବ। ପ୍ରଥମଥର ପାଇଁ ଏହି ସମ୍ମିଳନୀ ଦିଲ୍ଲୀ ବାହାରେ ଆୟୋଜିତ ହେବାକୁ ଯାଉଛି। ଲୋକସଭା ବାଚସ୍କତି ଓମ୍ ବିର୍ଲା ସମ୍ମିଳନୀକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ବିର୍ଲା ଏହି ଅବସରରେ ଏକ ପ୍ରଦର୍ଶନୀକୁ ଉଦ୍ଘାଟନ କରିବା ସହ ସ୍କରଣିକାକୁ ମଧ୍ୟ ଉନ୍ମୋଚନ କରିବେ। ସମ୍ମିଳନୀରେ ସଂସଦ ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ସମେତ 120ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିବେ। ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ ପୂର୍ବରୁ ପୁରୀ ପୌରପାଳିକା ପକ୍ଷରୁ ସପ୍ତାହବ୍ୟାପୀ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। ପୁରୀରେ ଆଜି ଏହି କ୍ରମରେ ପଥୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ଆସନ୍ତା 31 ତାରିଖ ରବିବାର ଦିନ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ। ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀଙ୍କ ଗଣନା ଆସନ୍ତା ଶନିବାର ଦିନଠାରୁ ଆରମ୍ଭ ହୋଇ ସୋମବାର ଦିନ ପର୍ଯ୍ୟନ୍ତ ଚାଲିବ। ଜାତୀୟ ଉଦ୍ୟାନରେ ଥିବା ମଠଆଡ଼ିଆ ଏବଂ ଉଦ୍ୟାନ ବାହାରେ ବ୍ରାହ୍ମଣୀ ନଦୀସ୍ଥିତ ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ବାଲିଡିଆରେ ପକ୍ଷୀ ଗଣନା କରାଯିବ। ଲଗାଣ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲାର ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି। କୋଲା, ପଟାଳୀ, ସାବେରୀ, ଇନ୍ଦ୍ରାବତୀ ଓ ସୁଲି ନଦୀର ଜଳସ୍ତର ବିପଦ ସଂକେତ ଉପରେ ଥିବାରୁ ବୋରିଗୁମା, କୋଟପାଡ଼, କୁନ୍ଦ୍ରା ଓ ଜୟପୁର ବ୍ଲକର ପ୍ରାୟ 80 ଗାଁ ବନ୍ୟାରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ବନ୍ୟା ଜଳ ଯୋଗୁଁ କୋରାପୁଟ ଓ ନିକଟବର୍ତ୍ତୀ ଜିଲ୍ଲା ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଟାଙ୍ଗିନିଗୁଡ଼ା ଓ ଗୋବିନ୍ଦପାଳିଘାଟ ଅଞ୍ଚଳରେ ସପ୍ତଧାରା ଓ କୁର୍ଲୁ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ରାସ୍ତା ଉପରେ ପାଣି ଯିବାର ଯାତାୟତ ବାଧାପ୍ରାପ୍ତ ହୋଇଛି। କୋଲାବ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ କୁନ୍ଦ୍ରା କୋଟପାଡ଼ ଅଞ୍ଚଳରେ ଯାତାୟତ ବିଚ୍ଛିନ୍ନ ହୋଇଛି। ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର ଆପଦକାଳୀନ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ବ୍ଲକ ଓ ତହସିଲ କାର୍ଯ୍ୟାଳୟର ଅଧିକାରୀଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି। ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ମାଲକାନଗିରି କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆଜି ବଜ୍ରପାତ ସହିତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହିତ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ଗଣପର୍ବ ନୂଆଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ମା ସମଲେଇଙ୍କ ନିକଟରେ ନବାନ୍ନ ଲାଗି ପରେ ଘରେ ଘରେ ପାଳନ ହେଉଛି ନୂଆଖାଇ ଭେଟ୍ଘାଟ। ଆର୍ଥିକ ଅନ୍ତର୍ଭୁକ୍ତିକରଣ ଓ ଲିଙ୍ଗଗତ ସମାନତାକୁ ପ୍ରୋତ୍ସାହିତ କରୁଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ପୂରିଲା 11 ବର୍ଷ। ଭୁବନେଶ୍ୱରରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଦୁଇଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀ ଏବଂ ଭିତରକନିକା ଜାତୀୟ ଉଦ୍ୟାନରେ ଆସନ୍ତା ଶନିବାର ଦିନଠାରୁ ଆରମ୍ଭ ହେବ ଦେଶୀୟ ପକ୍ଷୀ ଗଣନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.government.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।